श्री श्री सीताराम रुक्मण मंजू की जय। श्रीमद् भगवद गीता की जय। गीता जयंती की जय। मुख्यतः एकादशी तिथि की जय। श्रील प्रभुपाद महाराज की जय। श्रील गुरुदेव की जय। संवित गौर भक्त की जय। निधाय गौर प्रभानंद All glory to Ashram devotees, all glory to Ashram devotees, all glory to Sri Guru, Sri Guru Ramachandra Sadhana. Om Jnana Dimirandasya Jnana Jana Shakaya Chakshurun Maritam Jena Dasmai Sri Gurave Namaha Sri Chaitanya Mano Vishtam Sabitam Jena Bhutare Shem Rupa Gadam Him Dadati Shupadantikam Vandeyam Sri Guru Sri Dutapada Kamalam Sri Guru Namaisnamansa Sri Rupam Sakrajatam Sakana Raghunathanitam Tam Sajivam Sadvaitam Savadhutam Parijana Saitam Krishna Chaitanya Devam Sri Radha Krishna Padam Sakana Lalita Sri Visakharudasa He Krishna Karuna Sindhu Dinabandhu Jagatpate गोपीश गोपिकांद राधाकांद नमस्तुते दत्त कांचन गौरांगे राधे वृंदावनेश्वरी वृषभानुसुत देवी प्रणमामि हरि प्रिय वंशाकल्पतरुभ्यश्च कृपा सिन्धुभ्यो च प्रतिदानं पावनेभ्यो वैष्णवेभ्यो नमः वृंदाय दुर्दैवाय प्रियाय केशवश्च कृष्णभक्तिप्रदेवी सद्वती नमः Shri Krishna Chaitanya Prabhu Nityananda Shri Advaita Gadadhara Shri Prasadi Shri Gaur Bhakta Vrinda Hare Krishna 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 Hare 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 Rama Hare Rama Om Namo Bhagavate Vasudevaya Om Namo Bhagavate Vasudevaya Om Namo Bhagavate Vasudevaya Hare Krishna Upasthita Bhakta Sajan Munda Aji Pavitra Gita Jayanti Mukhyata Ekadasi Tithi Iyochi Mayapur Dham Evam Amar Sri Srimad Gaurav Govinda Swami Maharaj Kar Ashram Evam Tankar Bhakta Mane Evam Anyaman Pada Padmare Mar Pranatri Vedan Kari Aji Ame उडे एकत्रित है जे साधु संघ आज पवित्र एक बुचन एकत्रित पवित्र एकादशी तिथि मुख्य आज रे तिथि रे पाखा बाकी 5500 वर्ष तळे भगवान ए भगवत गीता कहितले भगवत गीता जयंती आज रे तिथि एकादशी तिथि तेणु ये महाभारत युद्ध रे भगवान भगवान आपण माने जानती भगवान जो आसंती भगवद गीता रे चतुर्थ अध्याय भगवान कहिसन जदा जदा हि धर्मस्य ग्लानिर्भवति भारत अभ्युत्थानम धर्मस्य तदात्मानम सुजाम्यहम परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे भौतिक जगत एभली सृष्टि होती सब धर्मर ग्लानी होधर्मर ग्लानी हवा सहित अधर्मर उत्थान होधर्म बढ़ी बढ़िका जा धर्म कमी कमिका जाऊँच अधर्म बढ़ी बढ़िका जा तेणु भगवान सब जुगे आसती सत्य जुगे भगवान नृसिंहदेव रूप से आसते त्रेता जुगे भगवान रामचंद्र रूप से आसते द्वापर जुगे भगवान कृष्ण आसते एवं कली युगरे भगवान महाप्रभु यही धाम ये नवद्वीप अवतीर्ण होते कितने बड़ भाग्य आमर ये भगवान धाम रे आमे आज उपस्थित रहीचे ये पवित्र धाम जो स्थान महात्म्य रही भगवद गीतार भगवान कहते जो सब जो कार्य हो तार पांचटी कारण रही गोटे कारण हूँ ये स्थान पवित्र स्थान भगवान जन्मस्थान आविर्भाव तिथि कितने महत्वपूर्ण तेणु से महाप्रभु आसते 535 वर्ष तले 1486 मसीह गौरपूर्णमी भगवान आविर्भाव होते जो कृष्ण द्वापर युग आसते से ही भगवान कृष्ण जय गौर से ही कृष्ण से ही जगन्नाथ से एका आउ कि तफात नहीं तेणु ये जो महाभारत युद्ध भगवान जो आसंती जो कहले जितेबले धर्मर ग्लानी हुए अधर्मर अधर्मर अभ्युत्थान हो जाए भगवान प्रतिजुग आसंती से कौन करती ना परित्राणा है साधुना जो मैंने भगवान भक्त जो मैंने भगवान को शरण जाए हरे कृष्णा कृष्णा हरे 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 राम राम हरे हरे भगवान को शरण जो मैंने जाए भगवान तुम रक्षा करती एवं जो मैंने भगवान विरुद्ध स्वर उत्तोलन करती भगवान तुम विनाश करती पापी व्यक्ति मान भगवान विनाश करती एवं धर्म को स्थापन करती आम आज तिथि देखा ये महाभारत युद्ध होता महाभारत युद्ध भगवान व्यवस्था होता विश्वर विभिन्न स्थान रु विभिन्न देश रु सब आसते राजा मान सैनिक मान सब आसते एगार अक्षणी सैन्य आसते कौरव मान पक्षर एवं पांडव मान पक्ष आसते सात अक्षणी सैन्य गोटे अक्षणी सैन्य संख्या हूँ के प्रभुपाद महाराज कहते 218,700 एति सैन्य हो गोटे अक्षणी सैन्य तेणु ये भाव में 18,000,000 सैन्य आसी गोटे अक्षणी सैन्य हूँ ये 218,700 कौरव मान पाखे 11,000,000 सैन्य थे पांडव मान पाखे 7,000,000 सैन्य थे महाभारत युद्ध हम केमी आम खाली संक्षेप गोटे कथा कह आप जानते ये महाभारत महाभारत भगवद गीता कहुई महाभारत जो मैंने वेद उपनिषद इत्यादि की प्रवेश करें अध्ययन करें व्यासदेव ये महाभारत रचना कले तेणु महाभारत 18 पर्व रही लक्ष श्लोक अच्छा तेणु विशेष भाव में स्त्रीलोक मान जो नीच श्रेणी अच्छा ये महाभारत रचना करागला आधे बहुत गल्प सब रही आख्यान सब रही कि भगवद गीता ये वेदर सार जिनस व्यास वेदर सार आज तिथि भगवद गीता भगवान कही तेणु ये जो रही कौरव पक्ष इन अधर्मर प्रतीक कौरव दुर्योधन ये अधर्जन अधर्मर प्रतीक अधर्म पिला पांडव पांडव मान हूँ धर्म प्रतीक युधिष्ठिर महाराज धर्मराज धर्मराज जो वर्णना करते आम एत विस्तार कर बहुत बढ़ी जब तेनाली संक्षेप कह धर्मराज जो युधिष्ठिर महाराज जन्म होते से समय आकाशवाणी होता ये जन धर्मराज हे धार्मिक व्यक्ति हे ये भाव आकाशवाणी होता तेणु ये धर्मराज किंतु ये हूँ अधर्मराज दुर्योधन सब प्रकार अधर्म कार्य कर पिला दिन ये जो पांडव मान विरुद्ध बहुत प्रकार चक्रांत कर हत्या करने पांडव मान पे जो बड़े पांडव मान पांडव मान पिता पांडु सी तो मृत्युवरण कले मृत्युवरण कारण रही आप सब जानते प्राय तेणु से मैंने पिला छोट पिला पहुँची गले सब बनरे रोते बने रोते पांडव माने कुंती देवी एवं पांडु महाराज जो पांडु महाराज द्वितीय पत्नी हूँ माद्री ये भाव में पांडु सहित माद्री मत सती हो जाते तेणु ये आसिले कुंती देवी आसिले पिला पांच जन पिला आणिक आसिले ये से समय कौरव मान रोते हस्तिनापुर तेणु कौरव मान कारण कौरव मान कहीं पांडव मान विरुद्ध लगुते ना पांडव मान से सब साधु भगवत भागवत भगवान कहते जो मैंने भगवान भक्त पाखे देवता मान भल गुण स्वत आसी उपस्थित हे तेणु पांडव मान भाव सब गुण थी धर्मराज ये धर्म विषय जानती सब धर्मराज एमती कि धर्मराज ये धर्मराज परीक्षा करुले ये युधिष्ठिर महाराज प्रश्न उत्तर देते ये सब महाभारत विस्तार भाव में वर्णना करे हूँ धर्मराज भीम द्वितीय पुत्र हूँ भीम गोटे वर्ष पर भीम जात होते भीम जो होते बहुत प्रबल पवन देव पुत्र बहुत शक्तिशाली 10,000 हाथ में बड़े कहीं ये भाव जो बल था कौरव मैंने सब चिंता करमी हत्या करवा कारण समस्त प्रजा मैंने चाहिए युधिष्ठिर महाराज राजा हूँ ତେଣୁ ତାଙ୍କୁ ମାରିଦେଲେ ଗଲା ସରିଲା, ମୁଁ ହେବି ରାଜା। ଏଭଳି ଭାବରେ ପିଲା ଦିନରୁ ଛୋଟ ପିଲା ଯେତେବେଳେ ହେଇଥିଲେ ଭୀମଙ୍କୁ ବିଷ ଲଡ଼ୁ ଦେଇଦେଇଥିଲେ ସେ ତାକୁ ହତ୍ୟା କରିବା ପାଇଁ। ଏଇଭଳି ବହୁତ ମହାଭାରତରେ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବେ ଦେଇକରି ସେ ଯେଉଁ ରହିଛନ୍ତି ଯେଉଁ ଗଙ୍ଗା ନଦୀ ତଟରେ ଗୋଟେ ବିରାଟ ବଡ଼ ପ୍ରାସାଦ ତିଆରି କରିଥିଲେ, ଯେମିତି ଆମର ମନ୍ଦିର ଏଇ ଗଙ୍ଗା ନଦୀ ତଟରେ ହେଇଛି, ସେଇଭଳି ଭାବରେ କରିଥିଲେ ପିଲାମାନେ ଖେଳିବେ ବୋଲି। ତେଣୁ ସେ ବିଷ ଲଡ଼ୁ ଦେଇକରି ପାଣ୍ଡୁ କ'ଣ ଭୀମଙ୍କୁ ପାଣିରେ ପକାଇଦେଲେ, ଗଙ୍ଗାରେ ପକାଇଦେଲେ। ତେଣୁ ଗଙ୍ଗାରେ ଯାଇ ଗଙ୍ଗା ସ୍ୱର୍ଗରେ ରହିଛନ୍ତି, ପୃଥିବୀରେ ରହିଛନ୍ତି, ପାତାଳ ମର୍ତ୍ତ୍ୟ ଲୋକରେ ମଧ୍ୟ ରହିଛନ୍ତି, ପାତାଳ ଲୋକରେ ରହିଛନ୍ତି, ତିନି ଲୋକରେ ଗଙ୍ଗା ରହିଛନ୍ତି। ଆମର ବହୁତ ବଡ଼ ସୌଭାଗ୍ୟ ସେଇ ଗଙ୍ଗା ନଦୀ କୂଳରେ ଆମେ ରହିଛେ ଏବଂ ବାସ କରିଛେ ଏବଂ ଭଗବାନ କଥା କହୁଛେ। ଏ ଭାଗବତମ ପ୍ରଥମେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଗଙ୍ଗା ତଟରେ କହିଥିଲେ, ଖାଲି ଗଙ୍ଗାର ନାମ ନେଇଗଲେ ଜଣେ ପବିତ୍ର ହେଇଯିବ, ଗଙ୍ଗା ଦେବୀ ତିନି ଲୋକକୁ ପବିତ୍ର କରିଦେଉଛନ୍ତି, ଗଙ୍ଗା ଜଳ ଯେଉଁମାନେ ସେବନ କରୁଛନ୍ତି। ଏସବୁ ଭାଗବତରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଯାହା ହଉ, ସେ ଗଙ୍ଗା ସେ ସ୍ରୋତରେ ସେ ଯାଇକିରି ପାତାଳ ଲୋକରେ ପହଞ୍ଚିଲେ ଭୀମ, ଏବଂ ସେଠି ସିଏ ତାଙ୍କର ଯେଉଁ ରହିଛନ୍ତି ବାସୁକିଦେବ ରହିଛନ୍ତି, ସେଠି ତାଙ୍କ ସହିତ ଚିହ୍ନାପରିଚ ହେଇକିରି ହେଇକିରି ସେ ତାଙ୍କୁ ସବୁ ଦେଲେ, ଏ ଯେଉଁ ରହିଛି ଅମୃତ ଦେଲେ, ଅମୃତ ପ୍ରଦାନ କଲେ, ଆଠ କୁଣ୍ଡି ଅମୃତ ସେ ପିଇ ଦେଇଗଲେ। ଏତେ ରହିଛି ଯେ ଏଇଭଳି ଭାବରେ ତାଙ୍କର ଆଗରୁ ଥିଲା 2000 ହାତରେ ବଳ, ଆଉ 8000 ହାତରେ ବଳ ହେଇଗଲା, ଆସିଲା ବେଳକୁ 10000 ହାତରେ ବଳ ଆଣିକି ଆସିଲେ। ଏ ତାଙ୍କୁ ହତ୍ୟା କରିବା ପାଇଁ ବସିଥିଲେ, ସେ କିନ୍ତୁ 10000 ହାତରେ ବଳ ପ୍ରାପ୍ତ ହେଲେ। ଏଇଭଳି ଭାବରେ ବହୁତ ପ୍ରକାର ଚକ୍ରାନ୍ତ କରିକି ଅନ୍ତିମରେ ତାଙ୍କୁ ନେଇକରି ଯେଉଁ ବାରଣାବ୍ରତ ରହିଛି, ବର୍ତ୍ତମାନ ଯେଉଁ ବାରଣାସୀ ରହିଛି ସେଇ ସ୍ଥାନ ବାରଣାବ୍ରତ, ସେଇଠି ନେଇକରି ତାଙ୍କୁ କହିଲେ ଗୋଟେ ବିରାଟ ବଡ଼ ପ୍ରାସାଦ ତିଆରି କରିଥିଲେ, ଲକ୍ଷରେ ତିଆରି ହେଇଥିଲେ, ଲକ୍ଷରେ ଯେଉଁଟା ଛୁଇଁଦେଲା ମାନେ କ'ଣ ନିଆଁ ଟିକେ ଲଗେଇଦେଲା ମାନେ ସବୁ ଜଳିଯିବ, ଏଇଭଳି ଭାବରେ ତିଆରି କରିଥିଲେ। ତେଣୁ ତାଙ୍କର ଉଦ୍ଦେଶ୍ୟ ଥିଲା ପାଣ୍ଡବମାନଙ୍କୁ ସେଇଠି ହତ୍ୟା ଜାଳିଦେବେ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିବେ, କି ତାଙ୍କ ବିରୁଦ୍ଧରେ କ'ଣ କରିପାରିବ। ତେଣୁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ସେମାନେ ଉଦ୍ଧାର ପାଇଗଲେ। ତେଣୁ ଏଇଭଳି ଭାବରେ ସେମାନେ ଛଦ୍ମବେଶରେ ରହିଥିଲେ, ଛଦ୍ମବେଶରେ ରହିକରି ପ୍ରକାଶ କରିନଥିଲେ, କୌରବମାନେ ଭାବୁଥିଲେ ମରିଗଲେ ଆଉ ଏଇଥିରେ ମରିଗଲେ। ଏମିତିକି ଭଗବାନ କୃଷ୍ଣ ମଧ୍ୟ ବଳରାମଙ୍କ ସହିତ ଯାଇକି ସେଠି କ୍ରନ୍ଦନ କରିଥିଲେ, ଏ ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏ କଥା। ତେଣୁ କିନ୍ତୁ ସେମାନେ ଯେଉଁ ଛଦ୍ମବେଶ ରହିଥିଲେ ସେ ବିଭିନ୍ନ ସ୍ଥାନକୁ ଯାଇଥିଲେ, ବିଭିନ୍ନ ସ୍ଥାନରେ ଯାଇକରି ଅନ୍ତିମରେ ଆସିଲେ ଏ ଦ୍ରୌପଦୀ ସ୍ୱୟମ୍ବରରେ ସେ ଆସି ପହଞ୍ଚିଗଲେ। ଦ୍ରୌପଦୀ ହେଉଛନ୍ତି ବର୍ତ୍ତମାନ ଯେଉଁ ପଞ୍ଜାବ ରହିଛି ପ୍ରଦେଶ, ସେହି ସ୍ଥାନରେ ଦ୍ରୌପଦଙ୍କର ରାଜଧାନୀ ସେଇଠି ଥିଲା, ସେଇଠି ଯାଇକରି ସେଇଠି ସ୍ୱୟମ୍ବର ହେଉଥିଲା। ଏ ପାଣ୍ଡବମାନେ ମଧ୍ୟ ଯାଇଥିଲେ, ଛଦ୍ମବେଶରେ ଯାଇଥିଲେ, କୌରବମାନେ ମଧ୍ୟ ଯାଇଥିଲେ, କିନ୍ତୁ ଦ୍ରୌପଦୀଙ୍କର ସ୍ୱୟମ୍ବରରେ ଅର୍ଜୁନ ସେ ଯେଉଁ ରହିଥିଲା ପ୍ରତିଜ୍ଞାକୁ ସେଇଟାକୁ ପୂର୍ଣ୍ଣ କଲେ, ତେଣୁ ସେ ଦ୍ରୌପଦୀ ତାଙ୍କୁ ଦ୍ରୌପଦୀଙ୍କୁ ସେ ଜୟ କରିକି ଆଣିକି ଆସିଲେ। କିନ୍ତୁ ଏଭଳି ଘଟଣାଚକ୍ରରେ କୁନ୍ତିଦେବୀ କହିଦେଲେ, ଯାହା ଭିକ୍ଷା ଆଣିଛ ସମସ୍ତ ପାଞ୍ଚ ଭାଇ ଗ୍ରହଣ କର କହିବାରୁ ପୁଣି ସେ ପାଞ୍ଚ ଜଣ ଯାକୁ ବିବାହ କଲେ। ଏ ବର୍ଣ୍ଣନା କରାଯାଇଛି ପୁରୁଷୋତ୍ତମ ମାସ ମହାନ୍ତରେ ଯେଉଁ ରହିଛନ୍ତି ଦ୍ରୌପଦୀ ପୂର୍ବ ଜନ୍ମରେ ସିଏ ଏଭଳି ଭାବରେ ଶିବଜୀଙ୍କୁ ପ୍ରାର୍ଥନା କରିଥିଲେ, ପାଞ୍ଚ ଥର ପ୍ରାର୍ଥନା କରିଥିଲେ, ମୋତେ ଗୋଟେ ସ୍ୱାମୀ ଦିଅନ୍ତୁ, ମୋତେ ଗୋଟେ ସ୍ୱାମୀ, ଏଇଭଳି ଭାବେ ପାଞ୍ଚ ଥର ପ୍ରାର୍ଥନା କରିଥିଲେ, ତାଙ୍କୁ ପାଞ୍ଚଟି ପତ୍ନୀ ପ୍ରାପ୍ତ ହେଲେ, ପତି ପ୍ରାପ୍ତ ହେଲେ ଏ ଜନ୍ମରେ, ଏଇସବୁ ବର୍ଣ୍ଣନା କରାଯାଇଛି। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ଆସିଲେ ସେତେବେଳେ ଧୃତରାଷ୍ଟ୍ରଙ୍କର ଭୟ ଆସିଗଲା, ତେଣୁ ସେ ତାଙ୍କୁ ଗୋଟେ ସ୍ଥାନ ଦେଲେ, ସେ ସ୍ଥାନଟି ହେଉଛି ଖାଣ୍ଡବପ୍ରସ୍ଥ ମରୁଭୂମିଭଳି। କିନ୍ତୁ ଭଗବାନ ଯେଉଁଠି ଅଛନ୍ତି ପାଣ୍ଡବମାନଙ୍କର କ'ଣ ଅସୁବିଧା, ସେଠି ଖାଣ୍ଡବପ୍ରସ୍ଥକୁ ସେ ଇନ୍ଦ୍ରପ୍ରସ୍ଥରେ କରିଦେଲେ, ଦେବତାମାନଙ୍କର ଯେଉଁ ରହିଛି ଇନ୍ଦ୍ରଙ୍କର ଯେଉଁ ରହିଛି ଇନ୍ଦ୍ରପ୍ରସ୍ଥ ସେଇଭଳି କରିଦେଲେ, ଅଳକାପୁରୀ ଭଳି କରିଦେଲେ, ଏଥି ସାମ୍ରାଜ୍ୟ ଏଥି ଐଶ୍ୱର୍ଯ୍ୟ ପ୍ରଦାନ କଲେ। ତେଣୁ ତାଙ୍କର ପୁଣି ଏହିସବୁ ଐଶ୍ୱର୍ଯ୍ୟ ଦେଖିକରି ପୁଣି କୌରବମାନେ ଲାଗିଲେ ଚକ୍ରାନ୍ତ କଲେ, କେମିତି ତାଙ୍କୁ ସେ ରାଜ୍ୟରୁ ବିତାଡ଼ କରିବେ। ସେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞ କରିକି ସମଗ୍ର ପୃଥିବୀର ସେ ସମଗ୍ର ପୃଥିବୀର ରାଜାମାନେ ତାଙ୍କ ଅଧୀନତା ସ୍ୱୀକାର କରିଥିଲେ, ସମଗ୍ର ପୃଥିବୀର ସେ ହେଇଥିଲେ ସମ୍ରାଟ ହେଇଥିଲେ। ପୁଣି କୌରବମାନେ ଶକୁନିଙ୍କର ମନ୍ତ୍ରଣା କରିକରି ତାଙ୍କୁ ସବୁ ପୁଣି ବିତାଡ଼ିତ କରିଦେଲେ, ଏମିତିକି ତାଙ୍କୁ ସେ କୁରୁସଭାରେ ଉଲଗ୍ନ କରିବା ପାଇଁ ଚେଷ୍ଟା କରିଥିଲେ। ଏସବୁ କଥା ରହିଛି, ଆପଣମାନେ ତ ଜାଣନ୍ତି ଆମେ କ'ଣ କହିବା। ତେଣୁ ଏଇ ଯେଉଁ ତାପରେ पुणि से माने 12 वर्ष वनवास गले गोटे वर्ष अज्ञातवास गले 12 वर्ष वनवास करके गोटे वर्ष अज्ञातवास रे जदि धरा पड़े पुणि 12 वर्ष वनवास करिवे एभली भाव कथा सब है तेणु किंतु पांडव माने 12 वर्ष वनवास कर गोटे वर्ष अज्ञातवास रे कहीं जापारे ना पांडव कौर मैंने बहुत प्रकार चेष्टा करोटी रही जानापी किंतु से जान ला बेलू से वर्ष पूरी जाइला से रही थे विराट राज्य रही थे विराट राज्य कथा सब रही भाव भगवान जा पहुँचले पांडव मान पाखे पहुँचले विराट राज्य गोटे मीटिंग है कृष्ण बलराम सातकी एवं पांडव माने मानस बसिक कहले कौन बर्तमान कर 12 वर्ष वनवास हो गला गोटे वर्ष अज्ञातवास हो गला कौन करेंगे से बर्तमान तेणु बलराम कहले आम कह राज्य को प्रधान अधा देदे किसी राज्य देवे ये भाव बलराम कहले किंतु सातकी कहले आप तो सब पांडव कौरव मान सपक्ष रही पांडव मान विरुद्ध चिंता कर भगवान गले कृष्ण गले शांति दूत हिसाब से गले शांति प्रस्ताव नहीं गले कौरव पांडव मान सहित शांति केमी प्राप्त हे तेणु भगवान गले भगवान से कहले ये समग्र पृथ्वी हूँ पांडव मान आपड़ से फेरई दिं से राजी हेले तो कह अंत अधा राज्य दिंतु से राजी हेले अंतिम भगवान कहले पांचखंड ग्राम दिंतु पांचखंड ग्राम पाइले पांच भाई अच्छा से माने रहीजे कि मत दे ये कहले दुर्योधन कहले बिना युद्ध सूचक मेदिनी देवी नहीं भाव जो कहले भगवान युद्ध घोषणा कर पल आसे तेणु ये युद्ध आरंभ है महाभारत युद्ध महाभारत युद्ध सब गोटे उद्योग पर्व पर्व रही उद्योग पर्व मान सब सब किए क्या पटे जोगदेव यही भाव समस्त राज्य मान सब राजा मान सब निमंत्रण करागला सब मेसेज पठागला ये सब एमती भगवान कृष्ण पाक आस द्वारका दुर्योधन एवं अर्जुन दुईज जाक आस पहुँचिले भगवान जाशु कौन करते जाशु शयन करयन कर भगवान केवल निद्रा जो गुटाक आम भाई निद्रा नुह जोग निद्रा से रुहति सब जानती सी तेणु भगवान भाव रही दुर्योधन आसिक भगवान मथा पाखे बसिले एवं अर्जुन आसी भगवान पादपद्म पाखे बसिकदपद्म सेवा करने आरंभ कले पादपद्म सेवा करने आरंभ कले भगवान निद्रा भांगला चल अर्जुन कौन केमती आस पहुँची गल तेणु दुर्योधन कहते द्वारका दीश मुझे आसी द्वारकाधीश होती कौन ये दुर्योधन समुद्धि हे दुर्योधन कन्या लक्ष्मणा भगवान पुत्र सांब सहित बहुत करहू भाव व्यवस्था होकरी दुर्योधन नहीं गले कौन सब सैन्य मान गले जादव सैन्य मान गले चयस दिगला अर्जुन को प्रथम कह तुम कौन नब भगवान कहले मु तुम दुई भाई भितर युद्ध हो अस्त्र धारण करी ना युद्ध किंतु मोर सैन्य मान अच्छा तुम्हें जो चाहिए सैन्य मान नहीं पार तेणु पचारे अर्जुन पचारे कौन तुम चॉइस तुम मत नब ना सैन्य मान को नब तेणु अर्जुन कहले मोर आपन दरकार सैन्य मान मोर दरकार ना ये शुणिकी दुर्योधन बहुत आनंदित होगा कहीकि जादव सैन्य मान को नहीं सी चलीगले तेणु ये सब बहुत कथा रही आम संक्षेप खाली कहचे तेणु यही भाव में युद्ध आरंभ हो गला महाभारत युद्ध आरंभ हो गला तेणु महाभारत युद्ध में गोटेपटे रे कौरव संख्या सैन्य मान 11 अक्षुणी सैन्य आ गोटेपटे रे पांडव मान 7 अक्षुणी सैन्य यही भाव में युद्ध जो आरंभ है से धृतराष्ट्र पचारे धृतराष्ट्र से समय धृतराष्ट्र पिता होती व्यासदेव तेणु व्यासदेव आसी कहले धृतराष्ट्र तुम जब चाहिए मुझे तुमको दिव्य चक्षु प्रदान करी किंतु धृतराष्ट्र कहले ये युद्ध समय मोर आ दिव्य चक्षु कहीं नेबी मोर सचिव संजय को दे दिंतु से संजीव संजय जो रही बहुत दूर थे सब देखिपे कौन हो कुरुक्षेत्र ये हस्तिनापुर रहीकि सब देखिपे खाली देखिपे नुह शुणी पारे कौन कथा हो खाली शुणुले देखुले नुह किए कौन मन चिंता करा से जानपे दिव्य दृष्टि प्राप्त होते तेणु यही भाव में भगवद गीता आरंभ हो प्रथम प्रथम 18 अध्याय रही 700 श्लोक रही आज दिवस 700 श्लोक कह जाता गीता जयंती ତେଣୁ ଆମର ସୌଭାଗ୍ୟ ଆମେ ଏଇ ଗୀତା ଜୟନ୍ତୀରେ ଭଗବାନ କଥା ଟିକେ କହିବା ପାଇଁ ସୁଯୋଗ ଆମେ ପ୍ରାପ୍ତ ହେଲେ ବା ଶ୍ରବଣ କରିବା ପାଇଁ ସୁଯୋଗ ପ୍ରାପ୍ତ ହେଲେ। ତେଣୁ ଏଇଭଳି ଭାବରେ ପ୍ରଥମେ ଧୃତରାଷ୍ଟ୍ର କହୁଛନ୍ତି, ପ୍ରଥମ ଶ୍ଳୋକ ହେଉଛି ଏଇଟା। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେଦା ଯୁଜୁତ୍ସବା ମାମକା ପାଣ୍ଡବା ଶୈବ କିମ କୁର୍ବତ ସଞ୍ଜୟ। ଧର୍ମକ୍ଷେତ୍ରେ ଧର୍ମକ୍ଷେତ୍ର ଅଛନ୍ତି, କୁରୁକ୍ଷେତ୍ର, କୁରୁକ୍ଷେତ୍ର ହେଉଛି ଧର୍ମକ୍ଷେତ୍ର। କୁରୁ ନାମକ ଜଣେ ରାଜା ଥିଲେ କୁରୁବଂଶରେ, ଏ କୌରବମାନେ ଆସୁଛନ୍ତି। କୁରୁ ବୋଲି ଜଣେ ରାଜା ଥିଲେ ଯେ ବହୁତ ପ୍ରକାର ଧର୍ମ ତପସ୍ୟା କରିଥିଲେ ସେ ସ୍ଥାନରେ, ତେଣୁ ସେଇଟା ଧର୍ମକ୍ଷେତ୍ର ବୋଲି କୁହାଯାଉଛି। ତେଣୁ ସେଇଠି ଯୁଧିଷ୍ଠିର ମହାରାଜଙ୍କର ଭୟ ହେଲା, ଏ ସରି ଧୃତରାଷ୍ଟ୍ର ମହାରାଜଙ୍କ ଭୟ ହେଉଛି, ଇଏ ହେଉଛି ଧର୍ମକ୍ଷେତ୍ର, ଆଉ ମୋର ପିଲାମାନେ ମୋର ପୁଅମାନେ ସବୁ ଅଧର୍ମ ଅଧର୍ମରେ ରହିଛନ୍ତି। ତେଣୁ ତାଙ୍କର ଭୟ ହେଉଛି କ'ଣ ହେବ, ଆଉ ଏମାନେ ପାଣ୍ଡବମାନେ ଧର୍ମରେ ରହିଛନ୍ତି, ତେଣୁ କ'ଣ କଲେ। ଏଇଭଳି ଭାବରେ ସଞ୍ଜୟକୁ ଯେତେବେଳେ ପଚାରିଲେ, ସଞ୍ଜୟ ତାର ଉତ୍ତର ଦେବା ପାଇଁ ଆରମ୍ଭ କଲେ। ତେଣୁ ସେ କହୁଛନ୍ତି, ଦୃଷ୍ଟ ପାଣ୍ଡବାନିକଂ ବିଢଂ ଦୁର୍ଯ୍ୟୋଧନ ସଦା ଆଚାର୍ଯ୍ୟ ଉପସଙ୍ଗମ୍ୟ ରାଜା ବଚନ ଅଭବିତ। ପାଣ୍ଡବମାନଙ୍କ ସୈନ୍ୟମାନଙ୍କୁ ଦେଖିକରି, ଦ୍ୱିତୀୟ ନମ୍ବର ଶ୍ଳୋକ, ପାଣ୍ଡବମାନଙ୍କ ସୈନ୍ୟମାନଙ୍କୁ ଦେଖିକରି ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନ ଭୟ କରିଗଲେ। ଦୃଷ୍ଟ ପାଣ୍ଡବାନିକଂ ବିଢଂ ଦୁର୍ଯ୍ୟୋଧନ, ଯେଭଳି ଯେଉଁ ବିଢ ରଚନା କରିଥିଲେ, ଏ ଯୁଦ୍ଧ କ୍ଷେତ୍ରରେ ବିଭିନ୍ନ ପ୍ରକାର ବିଢ ରହିଛି, ଏବା ଯେଉଁ ଚକ୍ର ରହିଛି ବିଭିନ୍ନ ପ୍ରକାର ବିଢ, ଦେଖିକରି ଦୁର୍ଯ୍ୟୋଧନ ଭୟ କରୁଛନ୍ତି। ତେଣୁ ସିଏ ଆସିକରି ତାଙ୍କର ଗୁରୁଦେବଙ୍କ ପାଖକୁ ଆସିଲେ, ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଆସିକରି କହିଲେ, ପଶ୍ୟତାଂ ପାଣ୍ଡୁ ପୁତ୍ରାଣାଂ ଆଚାର୍ଯ୍ୟଂ ମହତିଂ ଚମୁ ବିଢଂ ଦ୍ରୁପଦ ପୁତ୍ରାଣାଂ ତବ ଶିଷ୍ୟେଣ ଧୀମତା। ହେ ଗୁରୁଦେବ, ଦେଖନ୍ତୁ ଏ ଯେ ପାଣ୍ଡବମାନେ ଆପଣଙ୍କ ଶିଷ୍ୟ, ତାଙ୍କର ସେ ସେନାପତି ଥିଲେ, ସେ ହେଉଛନ୍ତି ଦ୍ରୁପଦ, ଦ୍ରୁପଦ ଇଏ ହେଉଛନ୍ତି ଦ୍ରୁପଦଙ୍କ ପୁତ୍ର, ଇଏ ଦୃଷ୍ଟଦୁମ୍ନ, ଦୃଷ୍ଟଦୁମ୍ନ ଦ୍ରୁପଦ ଏବଂ ଦ୍ରୋଣାଚାର୍ଯ୍ୟ ଏ ଦୁଇ ଜଣ ଏକ ସମୟରେ ପାଠ ପଢ଼ୁଥିଲେ ଗୋଟେ ଜାଗାରେ, ପରଶୁରାମ ପାଖରେ ପଢ଼ୁଥିଲେ, କିନ୍ତୁ ପରେ ଯେତେବେଳେ ଦ୍ରୋଣାଚାର୍ଯ୍ୟ କିଛି ଦ୍ରୁପଦଙ୍କ ପାଖକୁ ଆସିଥିଲା କିଛି ଧନ ସାହାଯ୍ୟ ପାଇବା ପାଇଁ, ତାଙ୍କୁ ସେ ଅପମାନରେ ବିଦାୟ କରିଦେଇଥିଲେ। ତେଣୁ ଦ୍ରୋଣାଚାର୍ଯ୍ୟ ଏସବୁ ବହୁତ କଥା ରହିଛି, ଯାହା ହଉ ଏ ତେଣୁ ଇଏ ଦ୍ରୋଣାଚାର୍ଯ୍ୟ ଇଏ କ'ଣ ଦ୍ରୁପଦ ଗୋଟେ ଯଜ୍ଞ କରିଥିଲେ, ଯଜ୍ଞରେ ଏ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ ଗୋଟେ ପୁତ୍ର ସେ ପ୍ରାପ୍ତ ହେବା ପାଇଁ ଯଜ୍ଞ କରିଥିଲେ, ତେଣୁ ଏ ଧୃଷ୍ଟଦୁମ୍ନ ସେଇଥିରୁ ଆସିଥିଲେ ଏବଂ ଦ୍ରୌପଦୀ ମହର୍ଷି ମଧ୍ୟ ସେଇଥିରୁ ଆସିଥିଲେ ସେ ଯଜ୍ଞରୁ। ତେଣୁ ଇଏ କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ଦ୍ରୁପଦଙ୍କ ପୁତ୍ର ଦୃଷ୍ଟଦୁମ୍ନ ସିଏ ତାଙ୍କୁ ମଧ୍ୟ ଏଇ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେଇଛନ୍ତି। ତେଣୁ ପ୍ରଥମେ କହିଲେ, ଦୁର୍ଯ୍ୟୋଧନ କହିଲେ, ତବ ଶିଷ୍ୟଣ ଧୀମତା, ଆପଣଙ୍କର ଯେଉଁ ଶିଷ୍ୟ ଇଏ ବହୁତ ବୁଦ୍ଧିମାନ, ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆପଣ ଜାଣିକରି ମଧ୍ୟ ସେ ଆପଣଙ୍କ ଶତ୍ରୁ, କିନ୍ତୁ ତଥାପି ତାକୁ ଶିକ୍ଷା ଦେଲେ, କିନ୍ତୁ ଆପଣ ଶିଷ୍ୟ ହେଉଛି ବହୁତ ବୁଦ୍ଧିମାନ, ସିଏ ଆପଣଙ୍କୁ ହତ୍ୟା କରିବ, ଏଇଭଳି ଭାବରେ କହିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ପାଣ୍ଡବମାନଙ୍କ ବିଷୟରେ କହୁଛନ୍ତି, ଏମାନଙ୍କ ଏମାନେ ସବୁ ରହିଛନ୍ତି ପାଣ୍ଡବମାନେ ମୁଖ୍ୟ ମୁଖ୍ୟ ବିଷୟରେ କହିକରି, ତାପରେ ତାଙ୍କ ନିଜ ବିଷୟରେ କହୁଛନ୍ତି, ଆମର ମଧ୍ୟ ଆମର ସବୁ ଆତ୍ମା ଆମେ ସବୁ ଅସ୍ମାକମ୍ ତୁ ବିଶିଷ୍ଟ ଆଜି ତା ନିବୋ ଦ୍ୱିଜୋତ୍ତମ, ଆମମାନଙ୍କ ଭିତରେ ଯେଉଁମାନେ ବିଶିଷ୍ଟ ଅଛନ୍ତି ତାଙ୍କ ବିଷୟରେ କହିଲେ। ଏଇଭଳି ଭାବରେ ଯେତେବେଳେ କ'ଣ ଦୁର୍ଯ୍ୟୋଧନଙ୍କର ଭୟ ଦେଖିକରି ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭୀଷ୍ମଦେବ ତାଙ୍କୁ ତସ୍ୟ ସଞ୍ଜନ ଏନହର୍ଷଂ କୁରୁ ବୃଦ୍ଧ ପିତାମହ ସିଂହନାଦ ବିନୋଦୋଚ୍ଚୈ ଶଙ୍ଖ ଦଦ୍ମୋପତାପବାନ। ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଭୀଷ୍ମଦେବ ତାଙ୍କର ଶଙ୍ଖନାଦ କଲେ। ଏଭଳି ଶଙ୍ଖନାଦ, ଖାଲି ଶଙ୍ଖନାଦ ହେଲା ତା ନୁହେଁ, ପ୍ରଣବ ଆନକ ଗୋମୁଖ ଏଇଭଳି ଭାବରେ ସବୁ ଏତେ ଶବ୍ଦ ତୁମୂଳ ଭବେତ ବୋଲି କୁହାଯାଇଛି, ସେ ଶବ୍ଦ ବହୁତ ଭୀଷଣ ଶବ୍ଦ ହେଲା। ତେଣୁ ତାପରେ ତଥାଶ୍ରେତୈ ହେଯୁକ୍ତୈ ମହତି ଚନ୍ଦନେ ସ୍ତୁତୌ ମାଧବ ପାଣ୍ଡବ ଶୈବ ଦିବ୍ୟ ସକ୍ଷ୍ମ ଉପଦନ୍ଵତୁ। ତାପରେ ପାଣ୍ଡବମାନେ ଏ ଯେଉଁ ବିଶେଷ ଭାବରେ ଯେଉଁ ରହିଛନ୍ତି ଅର୍ଜୁନ ଏବଂ ଅର୍ଜୁନଙ୍କ ରଥରେ ସାରଥୀ ଥିଲେ ଭଗବାନ କୃଷ୍ଣ, ସେମାନେ ସବୁ ତାଙ୍କର ଦିବ୍ୟ ଶଙ୍ଖକୁ ନାଦ କଲେ। ତାଙ୍କର ଶଙ୍ଖକୁ କୁହାଯାଏ ଦିବ୍ୟ ଶଙ୍ଖ। ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଙ୍କ ଧନଞ୍ଜୟ ପୌଣ୍ଡ୍ରଙ୍ଗ ଦଦ୍ମ ମହାଶଙ୍ଖ ବିଗ୍ମ କର୍ମା ବୁକୋଦର। ଏମାନଙ୍କର ନାମ ସବୁ ରହିଛି, ଶଙ୍ଖର ନାମ ଭଗବାନଙ୍କ ଶଙ୍ଖର ନାମ ହେଉଛି ପାଞ୍ଚଜନ୍ୟ ଶଙ୍ଖ, ଦିବ୍ୟ ଶଙ୍ଖ। ଏହିଭଳି ଭାବରେ ସମସ୍ତ ଚକୁଚତୁ ଶଙ୍ଖନାଦ କଲେ ସେ କହୁଛନ୍ତି, ସଞ୍ଜୟ କହୁଛନ୍ତି, ସଘୋଷ ଧାତ୍ର ଆଶ୍ରାଣାଂ ହୃଦୟ ଆଣି ବେଦାରୟା। ସେ ଯେଉଁ ଶଙ୍ଖନାଦ କଲେ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କର ହୃଦୟ ବିଦାହରଣ ହେଇଗଲା, ବିଦାହରଣ ହେଇଗଲା। ତେଣୁ ଅଥ ବ୍ୟବସ୍ଥିତ ଅନ୍ଦୃଷ୍ଟ ଧାତ୍ର ଆଶ୍ରାଣଙ୍କ ବିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦ ଧନୁ ଉଦ୍ୟମ ପାଣ୍ଡବ। ତେଣୁ ଏହିଭଳି ଭାବରେ ଯେତେ ଶଙ୍ଖନାଦ ହେଲା, ସବୁ କୌରବ ସୈନ୍ୟମାନେ ସବୁ ବିଚଳିତ ହେଇଗଲେ, କିଏ ମୂର୍ଚ୍ଛା ହେଇଗଲେ, କିଏ କ'ଣ ହେଇଗଲେ, ତାପରେ ପୁଣି ସବୁ ଯେତେ ସୁସ୍ଥ ହେଲେ, ତାପରେ ଅର୍ଜୁନ ତାଙ୍କର ଧନୁ ଧରିକିରି ଯୁଦ୍ଧ କରିବା ପାଇଁ ଉଦ୍ୟମ କଲେ। ତେଣୁ ଭଗବାନ ଚାହାନ୍ତି ଦୁର୍ଯ୍ୟୋଧନ ଅର୍ଜୁନ ଯୁଦ୍ଧ ନ କରନ୍ତୁ, କାରଣ ଅର୍ଜୁନଙ୍କର ଯୁଦ୍ଧ ଉତ୍ସାହ ଥିଲା, ଯୁଦ୍ଧ କରିଦେଇଥାନ୍ତେ। କିନ୍ତୁ ଭଗବାନ ଏଇଟା ଉପଯୁକ୍ତ ସ୍ଥାନ ଜାଣିଲେ, ଏଇଠି ମୁଁ କହିବି ଭଗବତ ଗୀତା। ତେଣୁ ଅର୍ଜୁନଙ୍କ ମନରେ ଏସବୁ ବିଷାଦ ପ୍ରଦାନ କରିଦେଲେ। ତେଣୁ ଅର୍ଜୁନ କହିଲେ, ସେନୈର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ। ଏଇଭଳି ଭାବରେ ଯେତେବେଳେ କହିଲେ, ଭଗବାନ ନେଇଗଲେ ତାଙ୍କ ରଥକୁ ନେଇଗଲେ। ଏ ଯେଉଁ କୌରବ ପକ୍ଷରେ ଯେଉଁ ରହିଛନ୍ତି ତାଙ୍କ ମୁଖ୍ୟ ରହିଥିଲେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବ ମହାରଥା ଉବାଚ ପାତ ପଶେତାନ ସମବେତାନ କରୁନୀତି। ଭଗବାନ ତାଙ୍କ ସାମ୍ନାକୁ ନେଇକିରି, ରଥକୁ ନେଇକିରି କହିଲେ, ପାର୍ଥ ଦେଖ, ଏମାନେ ସବୁ କୌରବମାନେ ରହିଛନ୍ତି। ଆଚାର୍ଯ୍ୟମାନେ କୁହନ୍ତି, ଆଙ୍ଗୁଠି ଦେଖିକି ଯେତେବେଳେ ଦେଖେଇ ଦେଉଥିଲେ ତାଙ୍କ ହୃଦୟରେ ବିଷାଦ ଆସିଗଲା, ଅର୍ଜୁନଙ୍କର ହୃଦୟରେ ବିଷାଦ ଆସିଗଲା। ଆଉ ସେ ଯୁଦ୍ଧ କରିବେ କ'ଣ? ସିଏ କହୁଛନ୍ତି, ଦୁଷ୍ଟିମ ସୁଜନଙ୍କୁ ସ୍ନମ ଯୁଜୁ ସମୁପସ୍ଥିତମ ସିଦ୍ଧନ୍ତି ମମ ଗାତ୍ରାଣୀ ମୁଖଂଚ ପରିଶୁଷ୍ୟତି। ହେ କୃଷ୍ଣ, ମୁଁ ଦେଖୁଛି ଏମାନଙ୍କୁ ସବୁ ଦେଖୁଛି, ଦୁଷ୍ଟିମ ସୁଜନ କୃଷ୍ଣ ଯୁଜୁ ଏମାନେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହୋଇଛନ୍ତି, ମୋର କିନ୍ତୁ ଶରୀରରେ ଆସିଯାଉଛି କ'ଣ ସିଦ୍ଧନ୍ତି, ମୋର ଶରୀର ଥରିବା ପାଇଁ ଆରମ୍ଭ କରୁଛି ବର୍ତ୍ତମାନ। ମୁଖଂଚ ମୁଖ ମୁହଁ ସବୁ ଶୁଖିଯାଉଛି, ଏମିତିକି ସେ ଗାଣ୍ଡିବ ଧନୁକୁ ଧରିପାରିଲେ ନାହିଁ। ହଁ, ତେଣୁ ସେ କହିଲେ, ନା ମୁଁ ଏଠି ଯୁଦ୍ଧ କରିବାଟା ଦେଖିପାରୁନାହିଁ, ନ ଶ୍ରେୟ ଅନୁପସ୍ୟାମି, ମୁଁ କୌଣସି ଶ୍ରେୟ ଦେଖିପାରୁନାହିଁ ବର୍ତ୍ତମାନ ଏ ଯୁଦ୍ଧରେ। ଆଉ କେମିତି ଆମେ ବିଜୟ ପ୍ରାପ୍ତ ହେଲେ କେମିତି ଆମେ ଆନନ୍ଦିତ ହେବା, ଏଇଭଳି ଭାବେ ବିଭିନ୍ନ ପ୍ରକାର ଯୁକ୍ତି କଲେ। ଏଇଭଳି ଭାବରେ ସେ ପ୍ରଥମ ଅଧ୍ୟାୟଟା ଅର୍ଜୁନ ବିଷାଦ ଯୋଗ, ଏଭଳି ଭାବରେ ବିଷାଦ କଲେ। ତାପରେ କହି କହିକିରି ସେ କହିଲେ, ନା ଆଉ ସେ ଠିଆ ହେଇପାରିଲେ ନାହିଁ, ବସିଗଲେ ବସିଗଲେ ଯେତେବେଳେ। ତେଣୁ ଭଗବାନ ଦ୍ୱିତୀୟ ଅଧ୍ୟାୟରୁ ଭଗବାନ କଥା କହିବା ଆରମ୍ଭ କଲେ, କଥା କହିଲେ କହିଲେ ଭଗବାନ କହୁଛନ୍ତି, ତାଙ୍କ କଥା ଦ୍ୱିତୀୟ ଅଧ୍ୟାୟ, ତାଙ୍କ କଥା କୃପା ବିଷ୍ଟ ଶ୍ରୀପୂର୍ଣ୍ଣା କୁଳେଖମ ବିଷିଦନ୍ତମ ଇଦମ୍ ବାକ୍ୟମ ଉବାଚ ମଧୁସୂଦନ। ଭଗବାନ ମଧୁସୂଦନ ଏଠି କୁହାଯାଉଛି, ଦୁଷ୍ଟ ତୁ ଯେଉଁ ରହିଛନ୍ତି ଭଗବାନ ଦେଖିଲେ, ଏ ଯେଉଁ ରହିଛନ୍ତି କ'ଣ ଅର୍ଜୁନଙ୍କ ଅବସ୍ଥା ଦେଖିକିରି, ସେ ଏଭଳି ଭାବରେ ସେ ବିଷାଦଗ୍ରସ୍ତ ହେଇଯାଇଥିଲେ। ତେଣୁ ତମ ତଥା କୃପା ବିଷ୍ଟ ଭଗବାନ କୃପା କରିକିରି ତାଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ ଆରମ୍ଭ କଲେ। ଭଗବାନ ଚାହାନ୍ତି ଅର୍ଜୁନ ଏଇଭଳି ଭାବେ ବିଶ୍ୱାସଗ୍ରସ୍ତ ହୁଅନ୍ତୁ, ଯାହାଫଳରେ କି ଭଗବାନ ଏ ଭଗବତ ଗୀତା କହିବେ। ତେଣୁ ଭଗବାନ କହିଲେ, କେଉଁଠୁ ତମର କୁତସ୍ଥ ଆକସ୍ମଳ ମିହିଦମ ବିଷମେ ସମୁପସ୍ଥିତ ଅନାର୍ଯ୍ୟ ଦୁଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତିକରମ ଅର୍ଜୁନ। ଏଇସବୁ ଅନାର୍ଯ୍ୟ କଥା ସବୁ ମନରୁ କେମିତି ଆସିଲା, ଯଦିଓ ଭଗବାନ ନିଜେ ହିଁ ତାଙ୍କର ମନରେ ଏଇସବୁ ଦେଇଦେଇଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ତମେ ଯୁଦ୍ଧ କର, ଅର୍ଜୁନ କହୁଛନ୍ତି, କେମିତି ଆମେ ଯୁଦ୍ଧ କରିବା, କଥମ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣଂ ଚ ମଧୁସୂଦନ ଇସୁବି ପ୍ରତି ଜୋତ୍ସ୍ୟାମି ପୂଜା ପରିଶୋଧନ। ଏମାନେ ସବୁ ପୂଜାର ଯୋଗ୍ୟ, ଭୀଷ୍ମ ଦ୍ରୋଣ ଏମାନଙ୍କୁ ମୁଁ କେମିତି ଯୁଦ୍ଧ କରିବି। ଏହିଭଳି ଭାବରେ ଯେତେବେଳେ ଯୁକ୍ତିତର୍କ କଲେ, ଯେତେବେଳେ ଭଗବାନ କହିଲେ, ତାହେଲେ ଠିକ୍ ଅଛି, ତାହେଲେ ଯୁଦ୍ଧ ବନ୍ଦ କରିଦେବା, ସନ୍ଧି ପ୍ରସ୍ତାବ କର, ଏଇଭଳି ଭାବରେ ଭାଇଙ୍କୁ କୁହ। ସେତେବେଳେ ଚିନ୍ତା କରୁଛନ୍ତି ଅର୍ଜୁନ, ମୁଁ ଜାଣିପାରୁନାହିଁ କ'ଣ କରିବା କଥା, କାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତାଙ୍ଗ ଧର୍ମ ସମ୍ମୂଢ ଚେତା ଯଶ୍ରେୟସା ନିଶ୍ଚିତ ତନ୍ମେ ଶିଷ୍ୟସ୍ତେୟଂସାଧିମାଂତଂ ପ୍ରପନ୍ନମ। ତେଣୁ ଅର୍ଜୁନ ଭଗବାନଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ, ଶିଷ୍ୟତ୍ୱ ଗ୍ରହଣ କଲେ, ମୁଁ ଆପଣଙ୍କ ଶିଷ୍ୟ ହେଲି, ମୋତେ ଆପଣ ଶିକ୍ଷା ଦିଅନ୍ତୁ। ସେତେବେଳେ ଯଦିଓ ଅର୍ଜୁନ ଭଗବାନଙ୍କୁ ସଖା, କିନ୍ତୁ ଅର୍ଜୁନ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ। ये ज्ञान नवापाई हेले जने शिष्यत्व ग्रहण करिया पड़िवो ना रे बंधु भाव रे ए ज्ञान को जने प्राप्त हो पारिबे नाही भगवान ता पूर्व मध्य प्रथम अध्याय रे कहसन तुम युद्ध कर किंतु अर्जुन सुनु नथिले तेणु अर्जुन भगवान शिष्यत्व ग्रहण कले भगवान ज्ञान प्रदान करने आरंभ कले कहले अर्जुन ये विभिन्न प्रकार ज्ञान दे द्वितीय अध्याय कह जाए सांख्य योग सांख्य योग बोली कह जाए अर्जुन तमें जो जो युद्ध तो कौच भीष्म को हत्या कले से मृत्युवरण करेंगे कहार मृत्यु हो देही नस्मिन यथा देहे कौमारं यौवनं जरा तथा देहांतर प्राप्ति धीर तत्र न मुह्यति ये आत्मा संबंध ज्ञान प्रदान करसंदी आम समुदाय समस्ते पिला छोट पिला थिले ताकर युवक हेले तापर वृद्ध अवस्था प्राप्त हवा बा हेचे एवं एवरी भाव रे जने जत मृत्युवरण करसंदी सेतेबेले से धीर तत्र न मुह्यति धीर व्यक्ति जो माने मृत्यु समय रे मध्य से मोह हेबे नै धीर तत्र न मुह्यति तेणु एवरी भाव रे सब ज्ञान प्रदान करने आरंभ कले द्वितीय अध्याय रु ज्ञान आरंभ कर भगवान अठर अध्याय पर्यंत ज्ञान देवे ज्ञान देवे तेणु ये जो कहते ये द्वितीय अध्याय रे सांख्य योग रही सांख्य योग कौन ना भगवान शरीर संबंध ज्ञान देखते आत्मा संबंध ज्ञान देखते भक्ति योग विषय में द्वितीय अध्याय रे भगवद गीतार सार कहिसंदी भक्ति योग मध्ये कहिसंदी न जायते मृते वा कदाचित नायं भूत्वा भविता वा न भूय अजो नित्य शाश्वतोऽयं पुराणो न हन्यते हन्यमान शरीरे आमर प्रगुण एमिति किसी समय नथिला आमर आमे जन्म नहीं नथे आमर आमे गोटे जन्म हेले ना आमे सबळ पै भगवान जो बोल भाव रे सबळ रहिसंदी से बोल भाव रे आमे तंको अंश हिसाब रे सबळ पै रहिचे एवं शरीर मृत्यु रे आमर मृत्यु हुए ना यही भाव में आत्मा संबंधी ज्ञान प्रदान कर द्वितीय अध्याय रे आत्मा संबंधी ज्ञान देकर शरीर संबंधी ज्ञान प्रदान कर कहले शरीर संबंध में जब आम चिंता करवा युद्ध धर्म क्षेत्र युद्ध करमें हतवा प्राप्त से स्वर्गम जीतवा बा भक्ष्य मयी तस्माद उत्तिष्ट कौंते युद्ध कृत निश्चय तुम्हें जब मृत्युवरण कर स्वर्ग प्राप्त हे आदि विजय लाभ कर स्वर्ग स्वर्ग राजा पृथ्वी राजा हे तो तुम युद्ध कर असुविधा ना कौन उपाय कौन प्रकार असुविधा किसी ना तुम यही भाव ज्ञान प्रदान करापी भक्ति योग विषय ऐसा दे भीता सांख्ये बुद्धि जोगे तुम्हें शुणु बुद्धियाजुक्त जयापार्थ कर्म बंधन प्रासी भगवान भगवद गीतार 39 श्लोक द्वितीय अध्याय 39 श्लोक भगवान यही कौन बुद्धि जोग बा भक्ति जोग विषय कहते भक्ति जोग सांख्य विषय कहले भक्ति जोग विषय कहले भक्ति जोग कहले रही भक्ति जोग आम जहाँ भक्ति करुचे निहाविक्रम नाश अस्ति प्रत्यवायु न विद्यते स्वर्पमप्य धर्म से त्रायते महत्व भया आम आज आपण मैंने श्रवण कले भगवान कथा ये गोटे भक्ति मुझे आमको सुजोग मिलला प्रभु कृपा आम भगवान कथा कीर्तन कले ये भक्ति भक्ति नौटी अंग रही भागवत आम ये प्रभु कृपा आम ये भागवत कौलु दशम स्कंद 58 अध्याय पर्यंत कही प्रथम स्कंद रु आरंभ करते सब कही कथा तेणु यही भाव जो रही भगवद गीता सब कहते जे ये जो आम जहाँ करुचे भक्ति योग सप्तम स्कंद पंचम अध्याय प्रहलाद कहते ये भक्ति आर 9 अंग रही श्रवण कीर्तन विष्णु स्मरण पाद सेवन इत्यादि श्रवण भक्ति आरंभ हो श्रवण रु पांच मिनट सारदा हाँ श्रवण तापर कीर्तन जो मैंने श्रवण करतन करेंगे यही भाव में भक्तिर 9 अंग अच्छी हिरण्यकश्यप शुणिक बहुत क्रोध प्रकाश कर सब कथा सप्तम स्कंद भागवत वर्णना कर तेणु ये भक्ति यही भगवान प्रथम कौन भगवान ज्ञान प्रदान कर अर्जुन श्रवण कर भगवान कीर्तन कर कथा कौन यही भाव द्वितीय अध्याय कहीकिपर कौन तृतीय अध्याय कर्मजोग केमी कर्म करने को पड़ अर्जुन भगवान कथा शुणिक कहले कौन ये जो आपण जो कथा कहले ए कोन ये सब एबळी भाबरे कहसन मु जानि पर नै मु कोन करबी कर्म करबी ना भक्ति करबी मते कोन एबळी भाबरे कहले तेणु तृतीय अध्याय आरंभ में भगवान कहते लोकेस्मिन् द्विविधा निष्ठा पुरा प्रोक्ता मानव ज्ञान योगेन संख्यानाम कर्म योगेन योगिना दुई प्रकार व्यक्ति रही गोटे हूँ सांख्य योगी आ गोटे हूँ कर्मयोगी ऐसा भीत सांख्य बुद्धि द्विविधा लोकेस्मिन् द्विविधा पुरा प्रोक्ता आगु कही कौन कर्मयोग लोकेस्मिन् द्विविधा निष्ठा पुरा प्रोक्ता ज्ञान योगेन संख्यान कर्मयोगेन योगिना गोटे हूँ ज्ञान योग गोटे हूँ कर्मयोग यही भाव कही कर्मयोग विषय आरंभ कले कहें तृतीय अध्याय बहुत कथा रही बहुत श्लोक रही आम खाली संक्षेप में कहीदे तेणु तृतीय अध्याय मुख्य श्लोक होती जे आम जो खाद्य ग्रहण करुचे जदि आम भगवान को अर्पण कर खाइबा तो पाप ही भक्षण करवा यज्ञ शिष्टा स्नोजुंत मुच्यंत सर्वकृपी से भुंजते तु अघं पापा जे पचंती आत्मकारनाथ जो खाद्य भगवान को अर्पण नक खाऊ पाप ही भक्षण कर भाव तृतीय अध्याय कहीकि चतुर्थ अध्याय ज्ञान प्रदान कर भगवद गीतार ज्ञान प्रथम श्लोक कहले इमं विवसते योग प्रोक्तवान हम अव्यम विवस्वान मन विप्राह मनुरीक्षाग्रवीत आप मैंने पढ़े प्रभुपाद गीता लिखाई बार कोटि चार लक्ष वर्ष पूर्वे भगवान ये ज्ञान दे सूर्य देवता विवस्वान को देते बार कोटि चार लक्ष वर्ष पूर्वे तेणु से ही ज्ञान भगवान कहना मुझे बदल दौर से ही ज्ञान पुणी से ही ज्ञान भगवान दौरान अर्जुन को तेणु ये हूँ दिव्य ज्ञान आज परिवर्तन हम ना जदि पर आम तेटी ज्ञानटी नष्ट यही भाव में चतुर्थ अध्याय भगवान ज्ञान प्रदान करके पंचम अध्याय कर्मसन्यास विषय कही केमी लोक मैंने आनंद रे शांति प्राप्त भोक्ताराम यज्ञतपसा सर्वलोकमेश्वर श्रोदं सर्वभूतानां ज्ञानता मां शांति मुच्यति ये पंचम अध्याय अंतिम श्लोक अंतिम श्लोक भगवान आम जब यही तीनोटी जानवा कथा जानवा तो आम शांति रहीपर क्यों भगवान होती उपभोगकारी भोक्ताराम यज्ञतपसा सर्वलोकमेश्वर सबु लोकर से हूँ मालिक एवं समस्त से हूँ सुहृद बंधु यही तीनोटी जिनस जान लें आम शांति प्राप्त होगा यही भाव कर्मसन्यास विषय कहीकि षष्ठ अध्याय भगवान ध्यान विषय कहते किमें ध्यान करवाक पड़ो तेणु यही भाव कर्मयोग जो मैंने भगवान सहित युक्त होने कर्मयोगी ज्ञान मध्यम जो मैंने भगवान सहित युक्त हो ज्ञान योगी आन मध्यम जो भगवान सहित युक्त हो ध्यान योगी एवं अंतिम कहले षष्ठ अध्याय अंतिम श्लोक कहले योगी नाम अभी सर्वेशा मद्गतेना अंतरात्मना श्रद्धावान भजते जो मांग स्वामी युक्त तमत जो मैंने भगवान सहित भक्ति भगवान सहित युक्त हमें से मैं श्रेष्ठ योगी हरे कृष्णा 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 हरे 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 राम 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 तेणु भगवद गीतार जो अठर टी अध्याय अच्छी ताको तीन भाग में विभक्त करा जाउची गोटे हूँ प्रथम छटी अध्याय को कर्म शतक बोली कहुची सात रु बार ये छटी अध्याय को भक्ति शतक बोली कहुची तेर रु अठर ये छटी अध्याय को ज्ञान शतक बोली कहुची तेणु आज आम कर्म शतक विषय छटी अध्याय कहले संक्षेप में आसंता का भक्ति शतक विषय कहवा आदिन तो लास्ट ज्ञान शतक विषय कहीकि राम कथा विश्राम जय श्रीमद भगवद गीता की जय श्री प्रभुपाद महाराज की जय श्री गुरुदेव की संवित गौर भक्त की निदाय गौर प्रमानंदे।